ମୋ ନାଁ ଉର୍ମିଳା ରାଉତ। ମୁଁ 63 ନମ୍ବର ୱାର୍ଡ ତପୋବନ ବସ୍ତିରୁ କହୁଛି। ଆମର ଏଠି ପାଣିର ଅସୁବିଧା ରହୁଛି, ଗୋଟେ ଟାଇମ୍ ପାଣି ହେଉଛି ଯୋଉଟା ଆମ ପାଇଁ ଠିକ ନୁହଁ। ଆଉ ଏଠି ଘର ଚାରିପଟ ମଶା ମାଛି ମଇଳା ହେବାରୁ ବେଶୀ ଅପରିଷ୍କାର ରହୁଛି। ଯିବା ଆସିବା ପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୟାକରି ତାର କିଛି ପଦକ୍ଷେପ ନିଅନ୍ତୁ।